ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶର 51ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ନର୍ସଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ ନେଇ ସରକାରଙ୍କ ନିଷ୍ପତ୍ତି। ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀ ଅବସରରେ ଆଜି ପାଳନ କରାଯାଉଛି ଜାତୀୟ ଶିକ୍ଷା ଦିବସ ଏବଂ କାର୍ତ୍ତିକ ମାସ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ପରିବର୍ତ୍ତନ ହେଲା ଧ୍ୱଜାବନ୍ଧା ନୀତି ସମୟ ନିର୍ଘଣ୍ଟ। ସୁପ୍ରିମକୋର୍ଟର 51ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଖାନ୍ନାଙ୍କୁ ଶପଥ ପାଠ କରାଇଛନ୍ତି। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଗତକାଲି ଦେଶର ପ୍ରଧାନ ବିଚାରପତି ପଦର ଅବସର ଗ୍ରହଣ କରିବା ପରେ ଆଜି ଜଷ୍ଟିସ୍ ଖାନ୍ନା ଦାୟିତ୍ୱ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ସୁପ୍ରିମକୋର୍ଟର ବିଚାରପତିମାନେ ଉପସ୍ଥିତ ଥିଲେ। 1960 ମେ ମାସ 14 ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଖାନ୍ନା 1983 ମସିହାରେ ଦିଲ୍ଲୀ ବାର୍ କାଉନ୍ସିଲ୍ରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ। 2005 ମସିହାରେ ଜଷ୍ଟିସ୍ ଖାନ୍ନା ଦିଲ୍ଲୀ ହାଇକୋର୍ଟରେ ପ୍ରଥମେ ଅତିରିକ୍ତ ବିଚାରପତି ଏବଂ 2006 ମସିହାରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। 2019 ମସିହାରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସେ ଇଲେକ୍ଟୋରାଲ୍ ବଣ୍ଡ ଯୋଜନାର ଉଚ୍ଛେଦ ଏବଂ ଇଭିଏମ୍ ବ୍ୟବହାର ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଖାନ୍ନା ପ୍ରଧାନ ବିଚାରପତି ପଦବୀରେ 6 ମାସ କାର୍ଯ୍ୟ କରି 2025 ମସିହା ମେ ମାସ 13 ତାରିଖରେ ଅବସର ଗ୍ରହଣ କରିବେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ନର୍ସଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ କରାଯାଇଛି। ନର୍ସମାନେ ଏଣିକି ନୂଆ ରଙ୍ଗ ଏବଂ ଡିଜାଇନ୍ର ଡ୍ରେସ୍ ପିନ୍ଧିବେ। ହାଲୁକା ବାଇଗଣୀ ରଙ୍ଗର ଡ୍ରେସ୍ରେ ସମ୍ବଲପୁରୀ ଛିଟ ରହିବ। ଉଭୟ ପୁରୁଷ ଏବଂ ମହିଳା ନର୍ସମାନେ ଇସତ ବାଇଗଣୀ ରଙ୍ଗର ପ୍ୟାଣ୍ଟ ସାର୍ଟ ପିନ୍ଧିବେ। ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ସାୟନ ବ୍ଲୁ ଅର୍ଥାତ୍ ହାଲୁକା ନୀଳ ରଙ୍ଗର ଡ୍ରେସ୍ ପିନ୍ଧିବେ। ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଶାଢ଼ୀ ଏବଂ ଡ୍ରେସ୍ ରହିବ। ସେଥିରେ ଥିବା ଆପ୍ରୋନ୍ କଲର୍ରେ ସମ୍ବଲପୁରୀ ଛିଟ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୁଷ ଡେପୁଟି ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଧଳା ଜ୍ୟାକେଟ୍ର କଲର୍ରେ ମଧ୍ୟ ସମ୍ବଲପୁରୀ ଛିଟ ରହିବ। ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ସହ ଆଲୋଚନା ପରେ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମଦିନ ସ୍କୃତିରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଶିକ୍ଷା ଦିବସ ଭାବେ ପାଳନ କରାଯାଉଛି। ଦେଶ ସ୍ୱାଧୀନ ହେବା ପରେ ସ୍ୱର୍ଗତ ମୌଲାନା ଅବୁଲ କଲାମ ଆଜାଦ 1947 ମସିହା ଅଗଷ୍ଟ ମାସ 15 ତାରିଖଠାରୁ 1958 ମସିହା ଫେବୃୟାରୀ ମାସ 2 ତାରିଖ ପର୍ଯ୍ୟନ୍ତ ଭାରତର ଶିକ୍ଷାମନ୍ତ୍ରୀ ଥିଲେ। ଶିକ୍ଷା କ୍ଷେତ୍ରରେ ଗ୍ରାମାଞ୍ଚଳର ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ସ୍ୱର୍ଗତ ଆଜାଦଙ୍କ ବଡ଼ ଅବଦାନ ଥିଲା। ଶିକ୍ଷାମନ୍ତ୍ରୀ ଥିବା ସମୟରେ ସ୍ୱର୍ଗତ ଆଜାଦ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଥିଲେ। ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଇଆଇଟିଗୁଡ଼ିକ ସ୍ଥାପନ ପାଇଁ ମୌଲାନା ଅବୁଲ କଲାମ ଆଜାଦ ଚିରସ୍କରଣୀୟ ହୋଇ ରହିବେ। ଆର୍ଥିକ କ୍ଷେତ୍ର ସହ ବୌଦ୍ଧିକ ବିକାଶରେ ଶିକ୍ଷା କିପରି ଅଧିକରୁ ଅଧିକ ଫଳପ୍ରଦ ହୋଇପାରିବ ମୌଲାନା ଅବୁଲ କଲାମ ଆଜାଦଙ୍କର ଲକ୍ଷ୍ୟ ଥିଲା। 14 ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଓ ପ୍ରୌଢ଼ଶିକ୍ଷାର ବାର୍ତ୍ତା ନେଇ ଆଜି ଏହି ଦିବସ ପାଳନ କରାଯାଉଛି। ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଶିକ୍ଷାବିତ୍ ଡକ୍ଟର ଶଶିଭୂଷଣ ନାୟକ।
ଜାତୀୟ ଶିକ୍ଷା ଦିବସରେ ଆମେ ଭାରତର ଅନ୍ୟତମ ନେତାମାନଙ୍କ ଭିତରୁ ଜଣେ ଯିଏକି ମୌଲାନା ଅବୁଲ କଲାମ ଆଜାଦଙ୍କର ଦୃଷ୍ଟିକୋଣଙ୍କୁ ସମ୍ମାନିତ କରୁଛୁ, ଯାହାଙ୍କର ଉତ୍ତରାଧିକାର ଆଜି ପର୍ଯ୍ୟନ୍ତ ଆମର ଶିକ୍ଷା ପରିଦୃଶ୍ୟକୁ ଗଢ଼ିବାରେ ସାହାଯ୍ୟ କରୁଛି। ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଭାବେ ମୌଲାନା ଆଜାଦ ଆମ ଦେଶର ଶିକ୍ଷା ପଦ୍ଧତିର ମୂଳ ଭିତ୍ତିଗୁଡ଼ିକୁ ତିଆରି କରିଛି, ଯାହା ମଧ୍ୟରେ ସମାନତା ଆଉ ଗୁଣବତ୍ତାକୁ ବହୁତ ଗୁରୁତ୍ୱ ଦିଆଯାଇଥିଲା। ଆଜି 2024 ଆମେ ତାଙ୍କର ଆଦର୍ଶଗୁଡ଼ିକୁ ସମ୍ମାନ କରୁଛୁ, ଯେଉଁଥିରେ ଆମେ ସେଗୁଡ଼ିକୁ 2020 ଜାତୀୟ ଶିକ୍ଷାନୀତି ସହିତ ସମନ୍ୱୟ କରିବାକୁ ଚେଷ୍ଟା କରୁଛୁ। ଏନ୍ଇପି ବା ନ୍ୟାସନାଲ୍ ଏଜୁକେସନ୍ ପଲିସି 2020 ମୌଲାନା ଆଜାଦଙ୍କର ଆଦର୍ଶଗୁଡ଼ିକୁ ପ୍ରତିବିମ୍ବ କରେ। ତା ଭିତରେ ଅନ୍ୟତମ ହେଲା ନୂଆ ଆତ୍ମାକୁ ପ୍ରୋତ୍ସାହନ କରେ। ଜାତୀୟ ଶିକ୍ଷା ଦିବସରେ ଆମେ ସେହି ବିଶ୍ୱାସକୁ ପୁନର୍ଜୀବିତ କରୁଛୁ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ମୌଲାନା ଅବୁଲ କଲାମ ଆଜାଦଙ୍କ ସ୍ମୃତିଚାରଣ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଭିଡ଼କୁ ଦୃଷ୍ଟିରେ ରଖି ଧ୍ୱଜାବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ 3:30-4 ମଧ୍ୟରେ ସମ୍ପନ୍ନ କରିବା ଲାଗି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଚୁନରା ସେବକଙ୍କୁ ଏ ନେଇ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଛି। ଅପରାହ୍ନ ସମୟରେ ମନ୍ଦିରରେ ଗହଳି କମ୍ ରହୁଥିବାରୁ ଧ୍ୱଜାବନ୍ଧା ନୀତି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ। ଏହି ନୀତି ଦେଖିବା ପାଇଁ ମନ୍ଦିର ଭିତରେ ଏବଂ ସିଂହଦ୍ୱାର ବାହାରେ ରାସ୍ତା ଉପରେ ଭକ୍ତଙ୍କର ଗହଳି ରହୁଥିବାରୁ ସନ୍ଧ୍ୟା ପରିବର୍ତ୍ତେ ଅପରାହ୍ନ 3:30 ସମୟରେ ଏହି ନୀତି ସମ୍ପନ୍ନ ଲାଗି ନିଷ୍ପତ୍ତି ହୋଇଛି। ପରିବର୍ତ୍ତିତ ସମୟ ଅନୁଯାୟୀ ଧ୍ୱଜାବନ୍ଧା ସମାପନ କରିବାକୁ ସମ୍ପୃକ୍ତ ସେବକଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। କାର୍ତ୍ତିକ ମାସ ଶେଷ ସୋମବାର ଅବସରରେ ଆଜି ରାଜ୍ୟର ଶୈବପୀଠଗୁଡ଼ିକରେ ବଡ଼ି ଭୋର୍ରୁ ଶ୍ରଦ୍ଧାଳୁଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ଠାକୁରଙ୍କର ଦର୍ଶନ ଏବଂ ସୁବ୍ୟବସ୍ଥିତ ନୀତିକାନ୍ତି ପାଇଁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି। ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହୋଇଛି। ଆସନ୍ତାକାଲିଠାରୁ 15 ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯିବ। କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପଞ୍ଚକ ବ୍ରତ ଏବଂ ବଡ଼ଓଷା ଯାତ୍ରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 13 ବଡ଼ଓଷା ଏବଂ 14 ଗଜଭୋଗ ବିତରଣ କରାଯିବ। ଚଳିତବର୍ଷ ପୀଠ ପରିସରରେ ଏବଂ ଚାରିପାଖରେ ସିସିଟିଭି କ୍ୟାମେରା ଲଗାଯାଇଛି। ପୀଠର ଉଭୟ ପାର୍ଶ୍ୱରେ ନଦୀ ଥିବାରୁ ଅଘଟଣକୁ ଏଡ଼ାଇବାକୁ 2 ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍ତି। ଆଜିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଯାନବାହନ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ନବରଙ୍ଗପୁର ଜିଲ୍ଲାର ସମସ୍ତ ଶୈବପୀଠରେ ଭକ୍ତଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଛି। ଜିଲ୍ଲାର ପାପଡ଼ାହାଣ୍ଡି, ଡାବୁଗାଁର କେଲିଆ, ଝରିଗାଁର ଚନ୍ଦନଧରା, ତେନ୍ତୁଳିଖୁଣ୍ଟିର ଘୁମାରେଶ୍ୱର, ନବରଙ୍ଗପୁରର ଭତ୍ରାସିଉନି ଭଳି ପ୍ରମୁଖ ଶୈବପୀଠରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ଼ ରାଜ୍ୟର ରାଜନଗର ଗ୍ରାମ ନିକଟରେ ଏକ ସଡ଼କ ଦୁର୍ଘଟଣାରେ 3 ଓଡ଼ିଆ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। 16 ଆହତ ହୋଇଛନ୍ତି। ଛତିଶଗଡ଼ ଡିମାରପାଲ ସରକାରୀ ଚିକିତ୍ସାଳୟରେ ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କୋଷାଗୁମୁଡ଼ା ବ୍ଲକର ଏମ୍ କୋରେଗାଁ ଏବଂ ମଦେଗାଁ ପଞ୍ଚାୟତର ଅଧିକାଂଶ ଲୋକ ଛତିଶଗଡ଼ ରାଜ୍ୟର ସୀମାନ୍ତ ଅଞ୍ଚଳକୁ ପ୍ରତିଦିନ ଯାଇ କୃଷି କାର୍ଯ୍ୟ କରି ଘରକୁ ଫେରିଥାନ୍ତି। ସେଠାକାର ଗୁଜରାତି କୃଷି ଫାର୍ମରେ ଶ୍ରମିକ ଭାବେ ଏମ୍ କୋରାଗାଁ ଏବଂ ସିରାଗୁଡ଼ା ଗ୍ରାମର 19 ଶ୍ରମିକ କାମ ସାରି ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ଘରକୁ ଫେରୁଥିଲେ। ସେହି ପିକ୍ଅପ୍ ଭ୍ୟାନ୍ଟି ଏକ ଟ୍ରାକ୍ଟର ସହ ଧକ୍କା ହେବାରୁ ଦୁର୍ଘଟଣା ଘଟିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏମ୍ କୋରେଗାଁର ଜଣେ ଏବଂ ସିରିଗୁଡ଼ା ଗ୍ରାମର ଅନ୍ୟ 2 ମିଶାଇ 3 ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। ବିଧାୟକ ମନୋହର ରାନ୍ଧାରୀ ଡିମାରପାଲାସ୍ଥିତ ସରକାରୀ ଡାକ୍ତରଖାନା ପରିଦର୍ଶନ କରି ଆହତଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସେଠାକାର ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ଆହତଙ୍କୁ ସମସ୍ତ ଆବଶ୍ୟକ ଚିକିତ୍ସା ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି। ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ପଦରୁ ମିନତୀ ବେହେରାଙ୍କୁ ପ୍ରତ୍ୟାହାର କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଏହା ଜଣାପଡ଼ିଛି। ସୂଚନାଯୋଗ୍ୟ ଗତମାସ 29 କମିଶନର ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶା ନୋଟିସ୍ ଜାରି କରାଯାଇଥିଲା। 1 ଶ୍ରୀମତୀ ବେହେରା ନୋଟିସ୍ର ଜବାବ ଦାଖଲ କରିଥିଲେ, ତେବେ ଉତ୍ତର ସନ୍ତୋଷଜନକ ନୁହେଁ ବୋଲି ଦର୍ଶାଇ ତାଙ୍କୁ ଅଧ୍ୟକ୍ଷା ପଦରୁ ପ୍ରତ୍ୟାହାର କରି ନିଆଯାଇଛି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ସମ୍ବଲପୁରୀ, ସାନ୍ତାଳୀ ଏବଂ ଦେଶୀୟ ଭାଷାରେ ସମ୍ବାଦ ପ୍ରସାରଣ କରାଯିବ। ଏଥିପାଇଁ ସମ୍ବଲପୁରୀ, ସାନ୍ତାଳୀ ଏବଂ ଦେଶୀୟ ଭାଷାର ସମ୍ବାଦ ପାଠକ, କପି ଏଡିଟର ଏବଂ ଭିଡ଼ିଓ ଏଡିଟରର ଆବଶ୍ୟକତା ରହିଛି। ଉପଯୁକ୍ତ ପ୍ରାର୍ଥୀଙ୍କଠାରୁ ଏଥିପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାରଭାରତୀ ୱେବ୍ସାଇଟ୍ prasarbharati.gov.in ଭ୍ୟାକେନ୍ସିଜ୍ ବିଭାଗକୁ ଯାଇ ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ଚଳିତ ମାସ 20। ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇର 55 ସଂସ୍କରଣ ଆସନ୍ତା 20 ଗୋଆରେ ଆରମ୍ଭ ହେବ। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍ କହିଛନ୍ତି, ଆନ୍ତର୍ଜାତିକ ସ୍ତରରେ ଆୟୋଜିତ ହେଉଥିବା ବୃହତ ଚଳଚ୍ଚିତ୍ର ମହୋତ୍ସବ ମଧ୍ୟରେ ଏହା ଅନ୍ୟତମ। ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଭାରତୀୟ ସିନେମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ଯୋଗଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ କହିଛନ୍ତି, ଚଳିତ ବର୍ଷ ଏହି ମହୋତ୍ସବରେ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କୁ ଗୁରୁତ୍ୱ ଦିଆଯାଇଛି। ନୂତନ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଶ୍ରେଷ୍ଠ ଭାରତୀୟ ଡେବ୍ୟୁ ପୁରସ୍କାର ଚଳିତ ବର୍ଷଠାରୁ ପ୍ରଥମ ଥର ପାଇଁ ପ୍ରଦାନ କରାଯିବ। ଶ୍ରୀ ଜାଜୁ କହିଛନ୍ତି, 81 ଦେଶର 180 ଅଧିକ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ଚୟନ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶର 51 ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ନର୍ସଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ ନେଇ ସରକାରଙ୍କ ନିଷ୍ପତ୍ତି। ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜୟନ୍ତୀ ଅବସରରେ ଆଜି ପାଳନ କରାଯାଉଛି ଜାତୀୟ ଶିକ୍ଷା ଦିବସ ଏବଂ କାର୍ତ୍ତିକ ମାସ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ପରିବର୍ତ୍ତନ ହେଲା ଧ୍ୱଜାବନ୍ଧା ନୀତି ସମୟ ନିର୍ଘଣ୍ଟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।